ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହଲା ମୁଖ୍ୟା ଖବର। ନଅଦିନିଆ ଯାତ୍ରା ସାରିକରି ଶ୍ରୀଜୀଉମାନେ ଶ୍ରୀମନ୍ଦିର ରତ୍ନ ସିଂହାସନକେ କରୁଛନ୍ ବିଜେ। ସପ୍ତଦଶ ବିଧାନସଭାର ଅଧିବେଶନ ଆଗନୁ ଆଇବାର ରବିବାର ଦିନ ସର୍ବଦଳୀୟ ବୈଠକ ଡାକିଲେ ସରକାର। ପୁରୀନୁ ଆଷ୍ଠାନୁମୂଲ ହେଲା ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ। ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ଆଡ୍ଭୋକେଟ୍ ଜେନେରାଲ ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର। ଆହୁରି ବଙ୍ଗୋପସାଗରରୁ ସୃଷ୍ଟି ହେଉଥିବାର ଲଘୁଚାପ ଅବପାତ୍ତି ବଦଳିଲା, ଚାରି ଜିଲ୍ଲାକେ ସତର୍କ ସୂଚନା। ନଅଦିନିଆ ଯାତ୍ରା ସାରିକରି ଆଜି ଶ୍ରୀଜୀଉମାନେ ଶ୍ରୀମନ୍ଦିରର ରତ୍ନ ସିଂହାସନକେ ଫେରିବେ। ଘୋଷଯାତ୍ରାର ଶେଷ ଦିନେ ମହାପୁରୁମାନଙ୍କର ନୀଳାଦ୍ରି ବିଜେ ହେଉଛି ଶେଷ ନୀତି। ରଥ ଉପରେ ଥିବାର ତିନି ମହାପୁରୁଙ୍କର ନୀତିକାନ୍ତି ସର୍ବାରୁତୁରୁ ସନ୍ଧ୍ୟା ଧୂପନୀତି ହୋଇଛି। ଏହି ନୀତି ସର୍ବାରୁତୁରୁ ରଥନ ଚାରମାଳ ବନ୍ଧାଯାଉଛି। ଏତା ଋତୁରୁ ପୁଷ୍ପାଞ୍ଜଳି କରାଯାଇକରି ଶ୍ରୀଜୀଉମାନଙ୍କର ପହଣ୍ଡି ନୀତି ହେବା। ଗୋଟି ପହଣ୍ଡିଥି ପହେଲା ମଦନମୋହନ ଆର୍ ରାମକୃଷ୍ଣ ବିଜେ କରିବେ। ଏମାନଙ୍କର ଉପରେ ସୁଦର୍ଶନ ମହାପୁରୁଙ୍କୁ ରତ୍ନବେଦିକେ ପହଣ୍ଡି କରାଯିବା। ସୁଦର୍ଶନଙ୍କ ପହଣ୍ଡି ଉତରୁ ବଡ଼ଠାକୁର ଶ୍ରୀ ଶ୍ରୀ ବଳଭଦ୍ର ଆଉ ମା' ସୁଭଦ୍ରାଙ୍କର ପହଣ୍ଡି କରାଯିବା। ଶେଷେ ପ୍ରଭୁ ଶ୍ରୀ ଜଗନ୍ନାଥ ଗୋଟି ପହଣ୍ଡିଥି ଯାଇକରି ରତ୍ନ ସିଂହାସନ ବିଜେ କରିବେ। ମହାପ୍ରଭୁ ଆଜ ମା' ଲକ୍ଷ୍ମୀଙ୍କର ମାନଭଞ୍ଜନ ଲାଗି ରସଗୋଲା ଦେବାର ବିଧି ରହିଛି। ପୁରୀନୁ ରଥାରୂଢ଼ ଶ୍ରୀଜୀଉଙ୍କର ଦର୍ଶନ ଲାଗି ଜବର ଭିଡ଼ ଲାଗିଛି। ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ପାତାଳି ଶ୍ରୀକ୍ଷେତ୍ରରେ ଆଜି ନୀଳାଦ୍ରି ବିଜେ ଅନୁଷ୍ଠିତ ହେଉଛି। ନଅଦିନିଆ ରଥଯାତ୍ରା ଶେଷ କରିବା ଋତୁରୁ ତିନି ମହାପୁରୁ ଗମ୍ଭୀରା ବିଜେ କରୁଛନ୍। ତ୍ରିକୁଟ ପାହାଡ଼ର ତଳୁ ତିନି ମହାପୁରୁଙ୍କୁ ଛଳିଆ ଶିଖରକେ ଗୋଟି ପହଣ୍ଡିଥି 108 ପାହୁଚ ଦେଇକରି ନିଆଯାଉଥିବାର ବେଳେ ହରିବୋଲ ଆର୍ ହୁଲୁଲିତି ଆଧ୍ୟାତ୍ମିକ ପରିବେଶ ହୋଇଛି। ପାତାଳି ଶ୍ରୀକ୍ଷେତ୍ରର ନୀଳାଦ୍ରି ବିଜେ ଦେଖବାର ଲାଗି ହଜାର ହଜାର ଭକ୍ତଙ୍କର ଭିଡ଼ ହୋଇଛି। 17 ନମ୍ଘର ବିଧାନସଭା ଅଧିବେଶନ ଆଗନୁ ଆଇବାର ରବିବାର 21 ତାରିଖ ଦିନ ବିଧାନସଭାର ସର୍ବଦଳୀୟ ବୈଠକ ହେବା। ବାଚସ୍କତି ସୁରମା ପାଢ଼ୀଙ୍କର ଅଧ୍ୟକ୍ଷତାଥି ଦିନର 11 ବଜେ ଇ ବୈଠକ ବସ୍ବା। ବଜେଟ୍ ଅଧିବେଶନକେ ସୁରୁଖୁରୁଥି ପରିଚାଳନା କରବାର ଲାଗି ବାଚସ୍କତି ସମସ୍ତଙ୍କର ସହଯୋଗ କାମନା କରିବେ। ବୈଠକ ଆଗନୁ ସରକାରୀ ଦଳ ମୁଖ୍ୟ ସଚେତକ ଆର୍ ଉପମୁଖ୍ୟ ସଚେତକ ନିଯୁକ୍ତ ହେବେ। ସେନ୍ତା ଏବା 23 ତାରିଖ ଦିନ ଉପବାଚସ୍କତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ ହେବା। ସେହିଦିନ 12 ବଜେ ତକ ନାମାଙ୍କନ ପତ୍ର ଦାଖଲ ହେବା ଆର୍ 24 ତାରିଖ ଦିନ ଫଳାଫଳ ଘୋଷଣା କରାଯିବା। ଏଣୁ ଜଣାଇ ଦିଆଯାଇପାରେ ଯେ 17 ନମ୍ଘର ବିଧାନସଭାର ପହଲା ଅଧିବେଶନ ଆଇବା 22 ତାରିଖନୁ ମୂଲ ହେବା। ଆଇବା 25 ତାରିଖ ଦିନ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବା। ଇତାର ଆଗନୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାଥି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ମନ୍ତ୍ରୀ ପରିଷଦର ବୈଠକ ହୋଇଯାଇଛି। ବୈଠକଟି 2024-25 ଆର୍ଥିକ ବଛର ଲାଗି ତିଆରି ହୋଇଥିବାର ଚିଠା ବଜେଟ୍ ଗୃହୀତ ହୋଇଛି। ବଜେଟ୍ଟି ଧାନ କ୍ୱିଣ୍ଟାଲ ପିଛା 3100 ଟଙ୍କା, ସୁଭଦ୍ରା ଯୋଜନାଥି ମହିଳାମାନଙ୍କୁ 50,000 ଟଙ୍କାର ଭାଉଚର ଦେବାର ଆଉ ପୁରୀ ଶ୍ରୀମନ୍ଦିର ରକ୍ଷାବେକ୍ଷଣ ଲାଗି 500 କୋଟି ଟଙ୍କାର କର୍ପସ ପାଣ୍ଠିର ବ୍ୟବସ୍ଥା କରାଯାଇଥିବାର ଜଣାପଡ଼ିଛି। ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜିଠାନୁ ପୁରୀନୁ ଆରମ୍ଭ ହୋଇଛି। ବୈଠକଟି ଅଧ୍ୟକ୍ଷତା କରିକରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ଜଗନ୍ନାଥଙ୍କର ଭୂମିଥି ସମକୁ ଠୋଲ ହେବାର ସୁଯୋଗ ମିଳିଛି। ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ପ୍ରଶଂସା କରିବାର ସହିତ ଆଦିବାସୀମାନଙ୍କୁ ମୁଖ୍ୟ ସ୍ରୋତଥି ସାମିଲ କରବାର ଲାଗି ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍। ଲୋକମାନଙ୍କର ବିଶ୍ୱାସକେ ବରକସ କରବାର ଆର୍ ଉତ୍ତମ ଶାସନ ଉପରେ ଗୁରୁତ୍ୱ ଦେବାର ଲାଗି ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍। ସୂଚନା ଅନୁସାରେ ଏବା 25 ବଛର ଲାଗି ବିଜେପି ତରଫରୁ ରାଜ୍ୟର ଉନ୍ନତି ଲାଗି ଚିଠା ତିଆରି କରାଯାଇଛି। ଆଜିଠାନୁ ମୂଲ ହୋଇଥିବାର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକକେ ଶ୍ରୀ ନଡ୍ଡା ଉଦ୍ଘାଟନ କରିଥିଲେ। ଦଳୀୟ ପତାକା ଉତ୍ତୋଳନ ସହିତ ଅଲଗା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ରାଜ୍ୟ ବିଜେପିର ତିନିଜଣ ପ୍ରଭାରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆର୍ ରାଜ୍ୟ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀଙ୍କ ସହିତ ଦଳର ପ୍ରମୁଖ କର୍ମକର୍ତ୍ତାମାନେ ଯୋଗ ଦେଇଛନ୍। ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ରାଜ୍ୟ ସରକାର ଆଡ୍ଭୋକେଟ୍ ଜେନେରାଲ ଭାବେ ନିଯୁକ୍ତି ଦେଇଛନ୍। ରାଜ୍ୟ ଆଇନ ବିଭାଗ ତରଫରୁ ଶ୍ରୀ ଆଚାର୍ଯ୍ୟଙ୍କର ନିଯୁକ୍ତି ଲାଗି ଆଜି ବିଜ୍ଞପ୍ତି ବାହାରିଛି। ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ ମୂଲ ହେଉଥିବାରୁ ଆଇବା 22 ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ବନ୍ଦ ରହିବା। ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଏ ବାବଦେ ସୂଚନା ମିଳିଛି। ଓଡ଼ିଶାର ମିଠାମାନଙ୍କର ଭିତରେ ରସଗୁଲାର ଗୁରୁତ୍ୱ ରହିଛି। ଇତାର ସମ୍ବନ୍ଧ ଭାରତୀୟ ଧର୍ମ, ସଂସ୍କୃତି ଆର୍ ପରମ୍ପରା ସାଙ୍ଗେ ଯୋଡ଼ି ହୋଇଛି। ରସଗୁଲାର ପରମ୍ପରା ବହୁଦିନୁ ଶ୍ରୀଜଗନ୍ନାଥଙ୍କର ସଂସ୍କୃତି ଆର୍ ରଥଯାତ୍ରା ସାଙ୍ଗେ ଯୋଡ଼ି ହୋଇଥିବାରୁ ଫି ବଛର ଆଜିର୍ ଦିନକେ ରସଗୁଲା ଦିବସ ଭାବେ ପାଳନ କରାଯାଉଛି। ଫି ବଛର ରଥଯାତ୍ରାର ଶେଷ ନୀତି ନୀଳାଦ୍ରି ବିଜୟ ଅବସରରେ ଇ ଦିବସ ପାଳନ କରାଯାଇସି। ଏନୁ ଜୁନେ ଦିଆଯାଇପାରେ ଯେ 2015 ଜୁଲାଇ ମାସ 30 ଦିନ ଇଟା ପହିଲା ମୂଲ ହୋଇଥିଲା ଆର 2019 ଜୁଲାଇ ମାସ 29 ଦିନ ଓଡ଼ିଶା ରସଗୁଲାକେ ଜିଆଇ ଟ୍ୟାଗ୍ ମିଳିଥିଲା। ନୂଆପଡ଼ା ଜିଲ୍ଲା ସଦ୍ଭାବନା ଗୃହ ନୁ 6 ଜିଲ୍ଲା ପରିଷଦ ବୈଠକ ହୋଇଯାଇଛି। କୃଷି, ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ବଗେର 21 ବିଭାଗର ଉନ୍ନୟନ କାମର ଅଗ୍ରଗତି ବାବଦେ ଆଲୋଚନା କରାଯାଇଥିଲା। ଖାସକରି ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ଲାଗି ଥିବାର ଯୋଜନାର କାର୍ଯ୍ୟକାରୀ କରବାର ସହିତ ଶିକ୍ଷାର ମାନ ବଢ଼ାବାର ବାବଦେ ସମୀକ୍ଷା କରାଯାଇଥିଲା। ବୈଠକଟି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାପାଳ ହେମକାନ୍ତ ସାଏ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ବ୍ଲକ ଅଧ୍ୟକ୍ଷ ଆର୍ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏଥି ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଉପକାରଗାର ପରିସରନୁ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫୁ ସ୍ୱଚ୍ଛତା ସଚେତନତା ଶିବିର ହୋଇଯାଇଛି। ଶିବିରକେ ଜିଲ୍ଲା ଆଇନସେବା ପ୍ରାଧିକରଣ ସମ୍ପାଦିକା ନବନୀତା ଦାସ, ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧୀକ୍ଷକ ଆଉ ଉପକାରଗାର ତଦାରଖ କମିଟି ସଦସ୍ୟ ଡକ୍ଟର ଫଣିନ୍ଦମ ଦେଓ ପ୍ରମୁଖ ଯୋଗ ଦେଇଥିଲେ। କାରାଗାରଥି ଆନୁଷଙ୍ଗିକ ବ୍ୟବସ୍ଥା ଆଉ ସ୍ୱଚ୍ଛତା ବାବଦେ ରହିଥିବାର ସମସ୍ୟା ବାବଦେ ଅନ୍ତେବାସୀମାନଙ୍କନୁ ସେମାନେ ପଚାରି ବୁଝି ଦେଇଥିଲେ। ଫି ମାସ ଉପକାରଗାରକେ ଯାଇକରି ସ୍ଥିତିର ଅନୁଧ୍ୟାନ କରବାର, ସାହାଯ୍ୟ କରବାର ସହିତ ଅନ୍ତେବାସୀମାନଙ୍କୁ ଶିକ୍ଷା ଆର୍ ପାଠପଢ଼ାକେ ଅତିଥିମାନେ ପରାମର୍ଶ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ତମାଖୁ ନିୟନ୍ତ୍ରଣର ପହିଲା ସମନ୍ୱୟ ବୈଠକ ଜିଲ୍ଲାପାଳ ଅନ୍ୟା ଦାସଙ୍କର ଅଧ୍ୟକ୍ଷତାଟି ହୋଇଯାଇଛି। ଗଲା 3 ହେଲା ଚାଲିଥିବାର ଏହି କାର୍ଯ୍ୟକ୍ରମର ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଲାନୁ 39.4% ପୁରୁଷ ଆର୍ 17.9% ମହିଳା ତମାଖୁ ସେବନ କରସନ୍। ତର୍ଭା ଆର୍ ଡୁଙ୍ଗରିପାଲିର ଭିତ୍ରିଆ ଇଲାକାନୁ ତମାଖୁ ସେବନକେ ନିୟନ୍ତ୍ରଣ କରବାର ଲାଗି ଜିଲ୍ଲା ପ୍ରଶାସନ ତରଫୁ ବଡ଼ ଧରଣର ଅଭିଯାନ ଚାଲିଛି। ସମ୍ବଲପୁର ଜିଲ୍ଲାର ଐତିହ୍ୟ ସମ୍ପନ୍ନ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ୍ନୁ ଛାତ୍ରୀମାନଙ୍କ ଲାଗି ବିଦ୍ୟାଳୟସ୍ତରୀୟ ରାଣୀ ଲକ୍ଷ୍ମୀବାଈ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି। ଶିବିରଟି ଜିଲ୍ଲା ଶିକ୍ଷା ବିଭାଗର କର୍ମକର୍ତ୍ତାମାନେ ଛାତ୍ରୀମାନେ କେନ୍ତା ଆତ୍ମରକ୍ଷା ସହିତ ମାନସିକ ଆର୍ ଶାରୀରିକ ଭାବେ ସଶକ୍ତ ହୋଇପାରିବେ ସେ ବାବଦେ ବୁଝାଇଥିଲେ। ଜିଲ୍ଲାର 628 ସରକାରୀ ଉଚ୍ଚ ପ୍ରାଥମିକ ଆଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 6-12 କ୍ଲାସ୍ଟି ପଢ଼ୁଥିବାର 9452 ଜଣ ଛାତ୍ରୀଙ୍କୁ ମାସକ 5 ହିସାବରେ 3 15 ଦିନ ଆତ୍ମରକ୍ଷା ତାଲିମ ଦିଆଯିବା ଲାଗି ବ୍ୟବସ୍ଥା କରାଯାଇଛି। ବୌଦ୍ଧ ଜିଲ୍ଲା ନୂଆପଲ୍ଲୀ ଆଦିବାସୀ ଉଚ୍ଚ ବିଦ୍ୟାଳୟର ବନ ମହୋତ୍ସବ ହପ୍ତା ପାଳିତ ହୋଇଯାଇଛି। କଣ୍ଟାମାଲ ବିଧାୟକ କହ୍ନେଇଚରଣ ଡାଙ୍ଗ ଏଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବୃକ୍ଷରୋପଣ କରବାର ସହିତ ପରିବେଶ ସୁରକ୍ଷା ଲାଗି ନୂଆ ଜଙ୍ଗଲ ସୃଷ୍ଟି କରବାର ଦିଗେ ଗଛ ଲଗାଇବାରକେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ପୁରୀନୁ ସଫ୍ଟୱେୟାର ଆଉ ପ୍ରାଣୀମାନଙ୍କର କିସମ ବାବଦେ 21 ଆଞ୍ଚଳିକ ତାଲିମ କାର୍ଯ୍ୟକ୍ରମ ଆଇବାକାଲି ହେବା। କେନ୍ଦ୍ର ମତ୍ସ୍ୟପାଳନ, ପ୍ରାଣୀ ସମ୍ପଦ ଆର୍ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ପି ସିଂ ବାଘେଲ ଦୀକ୍ଷାନ୍ତ ଅଭିଭାଷଣ ଦେବେ। ସେନ୍ତା ରାଜ୍ୟ ମତ୍ସ୍ୟପାଳନ, ପ୍ରାଣୀ ସମ୍ପଦ ଆର୍ ଦୁଗ୍ଧ ଉତ୍ପାଦନ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କାର୍ଯ୍ୟକ୍ରମଟି ଅଭିଭାଷଣ ଦେବେ। ଏଥି ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ରାଜ୍ୟ ଆର୍ ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀମାନଙ୍କୁ ଭିନ୍ ଭିନ୍ କିସମର ଗୃହପାଳିତ ପ୍ରାଣୀମାନଙ୍କର ଗଣନା ବାବଦେ ତାଲିମ ଦିଆଯିବା। ଇତାର ଛଡ଼ା ଗୃହପାଳିତ ପ୍ରାଣୀମାନଙ୍କର ଗଣନାରେ କେତେଟା ବୈଷୟିକ ଦିଗ ଆର୍ ମୋବାଇଲ ଆପ୍, ଡ୍ୟାସ୍ବୋର୍ଡର ଉପଯୋଗ ବାବଦେ ଭିଲ୍ ତାଲିମ ଦିଆଯିବା। କେନ୍ଦ୍ରୀୟ ବଙ୍ଗୋପସାଗରନ ସୃଷ୍ଟି ହୋଇଥିବାର ଲଘୁଚାପ ଅବପାତଟି ବଦଲିଛେ। ଇତାର ପ୍ରଭାବଟି କୋରାପୁଟ, ମାଲକାନଗିରି, କଳାହାଣ୍ଡି ଆର୍ ନବରଙ୍ଗପୁର ଜିଲ୍ଲାନୁ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛେ। ସମ୍ଭାବ୍ୟ ସ୍ଥିତିକେ ନଜରଥି ରଖିକରି ଇ ଇଲାକାର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଲାଗି ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମର ଆଇବା ସଂସ୍କରଣ ଲାଗି ମିଳିଥିବାର ପ୍ରସ୍ତାବ ବାବଦେ ସନ୍ତୋଷ ପ୍ରକାଶ କରିଛନ୍। ଇ ମାସର 28 ଦିନ ମନ୍ କି ବାତ୍ର ଆଇବା ସଂସ୍କରଣ ପ୍ରସାରଣ ହେବା। ଗୋଟିଏ ସାମାଜିକ ଗଣମାଧ୍ୟମ ପୋଷ୍ଟଟି ଶ୍ରୀ ମୋଦି କହିଛନ୍ ଯେ ଆଇବା ମନ୍ କି ବାତ୍ କାର୍ଯ୍ୟକ୍ରମ ଲାଗି ବହୁତଟି ପ୍ରସ୍ତାବ ମିଳିଛେ। ଏହି ପ୍ରସ୍ତାବମାନଙ୍କର ଭିତରେ ସାମୁହିକ ପ୍ରୟାସ ସହିତ ସମାଜଟି ବଦଲା ଆଣବାର ଲାଗି ଯୁବଗୋଷ୍ଠୀନୁ ମିଳିଥିବାର ପ୍ରସ୍ତାବ ବହୁତ ପ୍ରଶଂସନୀୟ ବୋଲି ଶ୍ରୀ ମୋଦି କହିଛନ୍। ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ନିଜର ପ୍ରସ୍ତାବ ମାଇ ଗଭ୍ ଆର୍ ନମୋ ଆପ୍ଟି ପଠାବାର ସହିତ 1800117800 ନମ୍ଘରଥି ଭଏସ୍ ମେସେଜ ରେକର୍ଡ କରବାର ଲାଗି ଆହ୍ୱାନ ଦେଇଛନ୍। ନଦିନିଆ ଯାତ୍ରା ସାରିକରି ଶ୍ରୀଜୀଉମାନେ ଶ୍ରୀମନ୍ଦିର ରତ୍ନ ସିଂହାସନକେ କରୁଛନ୍ ବିଜେ। ସପ୍ତଦଶ ବିଧାନସଭାର ଅଧିବେଶନ ଆଗନୁ ଆଇବା ରବିବାର ଦିନ ସର୍ବଦଳୀୟ ବୈଠକ ଡାକିଲେ ସରକାର। ପୁରୀନୁ ଆସ୍ଥାନୁ ମୂଲ ହେଲା ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ। ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ଆଡ଼ଭୋକେଟ୍ ଜେନେରାଲ ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର। ଆଉ ବଙ୍ଗୋପସାଗରନୁ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତି ବଦଲିଲା 4 ଜିଲ୍ଲାକେ ସତର୍କ ସୂଚନା। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।